ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ହରିହର ପଣ୍ଡା। ମୁଖ୍ୟ ସମ୍ବାଦ, ବିଶ୍ୱରେ ଭାରତୀୟ ସଂସ୍କୃତିକୁ ଲୋକପ୍ରିୟ କରିବା ଦିଗରେ ପ୍ରବାସୀ ଭାରତୀୟମାନେ ରାଷ୍ଟ୍ରଦୂତ ଭଳି କାର୍ଯ୍ୟ କରୁଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଶିଳ୍ପାୟନ ପାଇଁ ଦକ୍ଷ ପ୍ରତିଭାଙ୍କର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀଙ୍କର ଗୁରୁତ୍ୱାରୋପ। 24 ଲକ୍ଷ ରୋଜଗାର ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଚଳିତ ମାସରେ 10 ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବେ ବୋଲି କହିଲେ ରାଜ୍ୟ ସରକାର। ଏବଂ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ବହୁଥିବାରୁ ଅଧିକାଂଶ ସ୍ଥାନରେ ଜାରି ରହିଛି ଶୀତଲହରୀ। ଆତ୍ମନିର୍ଭର ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ଆଜି ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ପ୍ରବାସୀ ଭାରତୀୟମାନେ ଦେଶର ଆର୍ଥିକ ଓ ସାମାଜିକ ସ୍ଥିତିକୁ ମହତ୍ତ୍ୱପୂର୍ଣ୍ଣ ଅବଦାନ କରିଥାନ୍ତି। ସେମାନଙ୍କର ଅବଦାନକୁ ସମ୍ମାନ ଜଣାଇ 2003 ପ୍ରତ୍ୟେକ ବର୍ଷ ଏବଂ 2015 ପ୍ରତି 2 ବର୍ଷରେ ଥରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। 1915 ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହି ଦିବସ ପାଳନର ବିଶେଷ ମହତ୍ତ୍ୱ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପ୍ରବାସୀ ଭାରତୀୟ ହେଉଛନ୍ତି ଭାରତ ଏବଂ ବିଶ୍ୱ ମଧ୍ୟରେ ଦୃଢ଼ ସମ୍ପର୍କର ସେତୁ। ସେ କହିଛନ୍ତି, ବିଦେଶରେ ବାସ କରୁଥିବା ଭାରତୀୟମାନେ ଭାରତୀୟ ସଂସ୍କୃତିକୁ ସେଠାରେ ଦୃଢ଼ ଭାବରେ ସ୍ଥାନିତ କରିବା ସହ ସେମାନଙ୍କର ଜନ୍ମମାଟି ସହିତ ଜଡ଼ିତ ଅଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ ଭାରତୀୟ ସଂସ୍କୃତିକୁ ଲୋକପ୍ରିୟ କରାଇବା କ୍ଷେତ୍ରରେ ପ୍ରବାସୀ ଭାରତୀୟମାନେ ରାଷ୍ଟ୍ରଦୂତ ଭଳି କାର୍ଯ୍ୟ କରୁଛନ୍ତି। ସରକାର ଦେଶର ପ୍ରବାସୀମାନଙ୍କୁ ଭାରତର ନିକଟତର କରିବା ପାଇଁ ଅନେକ ପଦକ୍ଷେପ ନେଇଥିବା ଶ୍ରୀ ମୋଦି କହିଛନ୍ତି। ପ୍ରବାସୀ ଭାରତୀୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ପ୍ରବାସୀ ଭାରତୀୟଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଭାରତର ସଂସ୍କୃତି, ଐତିହ୍ୟ ଏବଂ ମୂଲ୍ୟବୋଧକୁ ବିଶ୍ୱମଞ୍ଚରେ ପ୍ରସାରଣ କରିବା ଦିଗରେ ସେମାନେ ଅଘୋଷିତ ରାଷ୍ଟ୍ରଦୂତ ଭଳି କାର୍ଯ୍ୟ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତବର୍ଷ ଓଡ଼ିଶା ଆୟୋଜନ କରିଥିବା ପ୍ରବାସୀ ଭାରତୀୟ ଦିବସକୁ ମନେ ପକାଇ ସେ କହିଛନ୍ତି, ମାତୃଭୂମି ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଆମକୁ ସବୁବେଳେ ଅନୁପ୍ରାଣିତ କରୁଥିବ। ଓଡ଼ିଶାରେ ଶିଳ୍ପାୟନ ପାଇଁ ଦକ୍ଷ ପ୍ରତିଭାଙ୍କର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଓଡ଼ିଶା ସ୍କିଲ୍ସ ଉତ୍ସବର ଆଜି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟରେ ଦ୍ରୁତ ଗତିରେ ଶିଳ୍ପାୟନ ହେଉଛି। ରାଜ୍ୟର ସରକାର 18 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକରୁ ପାଇଛନ୍ତି। ଶିଳ୍ପାୟନ ଯୋଗୁଁ ରାଜ୍ୟରେ 24 ଲକ୍ଷ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ। ଶିଳ୍ପଭିତ୍ତିକ ଦକ୍ଷ ମାନବ ସମ୍ବଳ ସୃଷ୍ଟି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ତତ୍ପର ହେବା ସହିତ ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ବୈଷୟିକ ଜ୍ଞାନକୌଶଳ ବିକଶିତ କରିବା ପାଇଁ ଏ ସବୁର ଆବଶ୍ୟକତା ହେଉଛି ସ୍କିଲ୍, ଦକ୍ଷତା। ଦକ୍ଷତା ନଥିଲେ ଆମେ ଟେକ୍ନୋଲୋଜିର ସଠିକ୍ ଲାଭ କେବେ ବି ଆମେ ତାକୁ ଉଠେଇ ପାରିବା ନାହିଁ ବା ତାହାର ଲାଭ ବା ଗେନ୍ କରିପାରିବା ନାହିଁ। ଉତ୍କର୍ଷ ITI ସ୍କିମ୍ ଆମେ ଅନୁମୋଦନ ଦେଇଛୁ। ଏହି ଯୋଜନାରେ ITI ଗୁଡ଼ିକର ଆଗାମୀ ଦିନରେ ଗୋଟିଏ କାୟାକଳ୍ପ ଭିତ୍ତିଭୂମିର ଉନ୍ନତିକରଣ ସହିତ ଆଧୁନିକ ବିଶେଷ କରିକି ଶିଳ୍ପ ସଂସ୍ଥା ଗୁଡ଼ିକର ଆବଶ୍ୟକତାକୁ ଦେଖି ନୂଆ ନୂଆ ଟ୍ରେଡ୍ରେ ଦକ୍ଷତାର ବିକାଶ କରାଯିବ।
ରେଳସେବାରେ ଉତ୍ତମ ପରିଚାଳନା, ଦକ୍ଷତା, ରାଜସ୍ୱ ବୃଦ୍ଧି ଆଦି କାର୍ଯ୍ୟରେ ଉତ୍କର୍ଷ ପ୍ରଦର୍ଶନ କରିଥିବା 100 ଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅତି ବିଶିଷ୍ଟ ରେଳସେବା ପୁରସ୍କାର ପ୍ରଦାନ କରାଯିବ। ନୂଆଦିଲ୍ଲୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ପୁରସ୍କାର ପ୍ରଦାନ କରିବେ। କର୍ତ୍ତବ୍ୟ ପ୍ରତି ସମର୍ପଣ, ବୃତ୍ତିଗତ ମନୋଭାବ ଏବଂ ଉଲ୍ଲେଖନୀୟ ସେବା ପ୍ରତି ରେଳବାଇର ପ୍ରତିବଦ୍ଧତାକୁ ଏହି ପୁରସ୍କାର ପ୍ରତିଫଳନ କରିଥାଏ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଚର୍ଚ୍ଚ ପରିଡ଼ାଠାରେ ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ବ୍ରହ୍ମପୁର ମହାନଗର ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇ 18 ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ ସାଂସ୍କୃତିକ, ସାହିତ୍ୟ ଏବଂ ହସ୍ତଶିଳ୍ପ, ଲୋକକଳା ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ବୋଲି ପରିଷଦର ସଭାପତି ଗୋପାଳ ପଟ୍ଟନାୟକ ସୂଚନା ଦେଇଛନ୍ତି। 1000ରୁ ଅଧିକ କବି ଏହି 10 ଦିନିଆ କାର୍ଯ୍ୟକ୍ରମର ସାହିତ୍ୟ ଅବସରରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଗଞ୍ଜାମ ଜିଲ୍ଲାର ଅନ୍ୟତମ ଲୋକପ୍ରିୟ ଗୋପାଳପୁର ମହୋତ୍ସବ ଆସନ୍ତା 22ରୁ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଗତକାଲି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟପାଳଙ୍କ ଆବାସ ଲୋକଭବନର ଉଦ୍ୟାନ ଆସନ୍ତାକାଲିଠାରୁ 20 ତାରିଖ ପର୍ଯ୍ୟନ୍ତ ଅପରାହ୍ନ 2:30ରୁ ସନ୍ଧ୍ୟା 6:15 ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପରିଦର୍ଶନ ପାଇଁ ଉନ୍କକ୍ତ ରହିବ। କେବଳ ସ୍କୁଲ ଛାତ୍ରଛାତ୍ରୀମାନେ ସକାଳ ସମୟରେ ଉଦ୍ୟାନ ପରିଦର୍ଶନ କରିପାରିବେ। ପରିଦର୍ଶନ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଲୋକଭବନର ସ୍ୱତନ୍ତ୍ର ମୋବାଇଲ୍ ଆପ୍ କିମ୍ବା ୱେବ୍ସାଇଟ୍ lokbhavan.odisha.gov.in ଜରିଆରେ ପ୍ରବେଶ ବୁକିଂ କରିପାରିବେ। ଗୁଗୁଲ ପ୍ଲେ ଷ୍ଟୋର୍ରୁ ଲୋକଭବନ ମୋବାଇଲ୍ ଆପ୍ ଡାଉନ୍ଲୋଡ୍ କରାଯାଇପାରିବ। ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି ଲୋକଭବନର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶା ହାଇକୋର୍ଟ ସମେତ କଟକର ଅନ୍ୟ କୋର୍ଟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ହାଇକୋର୍ଟ ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ଲଗାଯିବା ସହିତ ଯାଞ୍ଚ କରାଯାଉଛି। ସଶସ୍ତ ପୁଲିସ କୋର୍ଟ ପରିସରରେ ମୁତୟନ କରାଯାଇଛି। ଗତକାଲି କଟକ, ଦେବଗଡ଼ ଏବଂ ସମ୍ବଲପୁରର କୋର୍ଟରେ ବୋମା ଥିବା ନେଇ ଇମେଲ ଜରିଆରେ ସୂଚନା ମିଳିବା ପରେ ସତର୍କତା ପଦକ୍ଷେପ ସ୍ୱରୂପ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଜାନୁଆରୀ ମାସରେ ରାଜ୍ୟର 10 ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ମିଳିବ ବୋଲି ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି। ସମୁଦାୟ 37 ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ 34 ଲକ୍ଷ ଲୋକଙ୍କୁ ତାଲିକାଭୁକ୍ତ କରାଯାଇ ସେମାନଙ୍କୁ ଗୃହ ପ୍ରଦାନ କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା ଶ୍ରୀ ନାୟକ ଆଜି ସୂଚନା ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି,
ଗରିବ ଲୋକମାନଙ୍କୁ ଯେଉଁମାନେ ଫାର୍ଷ୍ଟ ଫେଜ୍, ସେକେଣ୍ଡ ଫେଜ୍, ଥାର୍ଡ ଫେଜ୍ ଏ ପ୍ରକାର ଆସିବ ସେ ପ୍ରକାର ଆମେ ବଣ୍ଟନ କରିବୁ। ଏ ପ୍ରକାର ନିଷ୍ପତ୍ତି ଆମେ ଜାନୁଆରୀ ମାସରେ ଆମେ ବଣ୍ଟନ କରିବା ପାଇଁ କଥା ଦେଇଛନ୍ତି। ଓଡ଼ିଶା ପ୍ରଦେଶରେ ସର୍ବଭାରତ ସ୍ତରର ନିଷ୍ପତ୍ତିକୁ ସେମାନେ ଆଖି ଆଗରେ ରଖି କାମ କରୁଛନ୍ତି। ପ୍ରଥମ ଫେଜ୍ରେ ଆମେ ଟାର୍ଗେଟ୍ ଦେଇଛୁ 10 ଲକ୍ଷ। ବିଗତ ଦିନରେ ଆମ ପାଖରେ ତାଲିକା ନଥିଲା ଏବଂ ଯେଉଁ ତାଲିକା ଥିଲା ସେ ତାଲିକାକୁ ସମ୍ପୂର୍ଣ୍ଣ କଲେ। ତାଲିକାକୁ କେମିତି ତୁରନ୍ତ କାର୍ଯ୍ୟକ୍ଷମ କରିବୁ ସେ ପ୍ରକାର ନିଷ୍ପତ୍ତିରେ ବିଭାଗ ତତ୍ପରତା ଅଛି।
ନୟାଗଡ଼ ଜିଲ୍ଲା ରଣପୁର ସହରର ବାଘସାମନ୍ତ ପଡ଼ିଆଠାରେ ଅନୁଷ୍ଠିତ ରଣପୁର ମହୋତ୍ସବ ଅର୍ଜୁନର ଚତୁର୍ଥ ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ସମାରୋହରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ କହିଥିଲେ, ମହୋତ୍ସବ ହେଉଛି ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିବାର ଏକ ଅନନ୍ୟ ମାଧ୍ୟମ। ଏହାଦ୍ୱାରା ଅଞ୍ଚଳର ବିବିଧତାକୁ ବିଶେଷତାରେ ପରିଣତ କରି ମାତୃଭୂମିର ସେବା ନିମିତ୍ତ ମନରେ ନୂତନତା ଭାବନା ଜାଗ୍ରତ ହୋଇଥାଏ। ମନୋରଞ୍ଜନ ଦ୍ୱାରା ସ୍ଥାନୀୟ ଲୋକକଳା, ସଂସ୍କୃତି ଏବଂ ପରମ୍ପରା ଉଜ୍ଜୀବିତ ହେବା ସହ ଉତ୍ତର ପିଢ଼ି ଏହାକୁ ଗତିମାନ ଧାରାରେ ସମଗ୍ର ବିଶ୍ୱ ସମୁଦାୟ ଆଗରେ ବିସ୍ତାର କରିବା ପାଇଁ ମାର୍ଗଦର୍ଶନ କରିଥାନ୍ତି। ଅର୍ଜୁନ ମହୋତ୍ସବ ସମସ୍ତଙ୍କ ମଧ୍ୟରେ ରାଷ୍ଟ୍ରବାଦର ଭାବନା ଜାଗ୍ରତ କରିବା ସହ ଅଞ୍ଚଳର ବୈଶିଷ୍ଟ୍ୟକୁ ବିଶ୍ୱବିଦିତ କରିବା ନେଇ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲାରେ ପ୍ରବଳ ଶୀତ ଯୋଗୁଁ ଶନିବାର ସକାଳୁଆ ସ୍କୁଲକୁ ବାତିଲ କରାଯାଇଛି। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲକୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କ ଅଫିସ୍ ତରଫରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଫେବୃୟାରୀ ଦ୍ୱିତୀୟ ସପ୍ତାହ ଯାଏଁ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ଆଜି ସକାଳେ ଭଦ୍ରକ ଜିଲ୍ଲାରେ ଏକ ସଡ଼କ ସୁରକ୍ଷା ସଚେତନତା ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଯାନବାହନର ଗତି ନିୟନ୍ତ୍ରଣ, ହେଲମେଟ୍, ସିଟ୍ ବେଲ୍ଟର ବ୍ୟବହାର ଏବଂ ମଦ୍ୟପାନ ତଥା ମୋବାଇଲ୍ ବ୍ୟବହାର ପରେ ଗାଡ଼ି ନ ଚଳାଇବା ନେଇ ରାଲି ମାଧ୍ୟମରେ ସଚେତନତାର ବାର୍ତ୍ତା ଦିଆଯାଇଥିଲା। ଭଦ୍ରକ ଏସ୍ପି ମନୋଜ ରାଉତ ପତାକା ଦେଖାଇ ବାଇକ୍ ଶୋଭାଯାତ୍ରା ଶୁଭାରମ୍ଭ କରିଥିଲେ। ନୂଆପଡ଼ା ଜିଲ୍ଲା ଇପିଏଫ୍ ସଂଘ ପକ୍ଷରୁ ପେନ୍ସନଧାରୀଙ୍କ ପେନ୍ସନ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମାସିକ ପେନ୍ସନ 9,000 ଟଙ୍କାକୁ ବୃଦ୍ଧି କରିବା ଦାବି ନେଇ ଜିଲ୍ଲାପାଳଙ୍କୁ ପେନ୍ସନ ଭୋଗୀମାନେ ପୂର୍ବରୁ ଅବଗତ କରାଇଥିଲେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବକୁ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଉଦ୍ଘାଟନ କରିଛନ୍ତି। ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ଦାରିଙ୍ଗବାଡ଼ି ସମେତ ରାଇକିଆ, ଉଦୟଗିରି, କ ନୂଆଗାଁ, ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଉତ୍ପାଦଗୁଡ଼ିକ ମେଳାରେ ପ୍ରଦର୍ଶିତ ହେଉଛି। ଜିଲ୍ଲା ମହୋତ୍ସବ ଓ ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଏକା ସମୟରେ ଆୟୋଜନ ହୋଇଥିବାରୁ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି। ଦେଶର କେନ୍ଦ୍ର ଭାବରେ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ଥଣ୍ଡା ପବନ ପ୍ରବାହ କରୁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରଭାବ ଜାରି ରହିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱରେ ଭାରତୀୟ ସଂସ୍କୃତିକୁ ଲୋକପ୍ରିୟ କରିବାରେ ପ୍ରବାସୀ ଭାରତୀୟମାନେ ରାଷ୍ଟ୍ରଦୂତ ଭଳି କାର୍ଯ୍ୟ କରୁଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଶିଳ୍ପାୟନ ପାଇଁ ଦକ୍ଷ ପ୍ରତିଭାଙ୍କର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀଙ୍କର ଗୁରୁତ୍ୱାରୋପ। ଚଳିତ ମାସରେ 10 ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ଏବଂ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ବହୁଥିବାରୁ ଅଧିକାଂଶ ସ୍ଥାନରେ ଜାରି ରହିଛି ଶୀତ ଲହଡ଼ି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।